ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖ୍ୟ ଖବର। ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ଅବସରରେ ଆଇବା କାଲ ଲୋକସଭାନ ଖାସ୍ ଆଲୋଚନା ମୂଲ କରିବେ ପ୍ରଧାନମନ୍ତ୍ରୀ। କେନ୍ଦୁଝର ଜିଲ୍ଲାକେ ରାଜ୍ୟର 3 ନମ୍ବର ଇସ୍ପାତ ନଗରୀ କରବାରକେ ସରକାର ଲକ୍ଷ୍ୟ ରଖିଛନ୍ କହିଲେ ମୁଖ୍ୟମନ୍ତ୍ରୀ। ଘଟଗାଁ ମା ତାରିଣୀ ପୀଠ ସମୁନ୍ନିତ ବିକାଶ ଲାଗି 312 କୋଟିରୁ ଅଧିକା ଟଙ୍କାର ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନା। ଦେଶ ମାଟିର ସୁରକ୍ଷା ଲାଗି ପ୍ରତିରକ୍ଷା କର୍ମଚାରୀମାନଙ୍କର ପ୍ରତିବଦ୍ଧତାକେ ସମ୍ମାନ ଜଣାଇକରି ଆଜି ପାଳନ କରାଯାଉଛି ସଶସ୍ତ୍ର ବାହିନୀ ପତାକା ଦିବସ। ଆଉ କଟକ ବାରବାଟୀ ଷ୍ଟାଡିୟମ୍ରୁ ଏବା ମଙ୍ଗଳବାର ଦିନ ହେବା ଭାରତ ଦକ୍ଷିଣ ଆଫ୍ରିକା T20 କ୍ରିକେଟ୍ ଶୃଙ୍ଖଳାର ପହିଲା ମ୍ୟାଚ୍। ପୁଲିସ ପ୍ରଶାସନ ତରଫରୁ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାନ ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ଅବସରରେ ଗୋଟିଏ ଖାସ୍ ଆଲୋଚନା ମୂଲ କରିବେ। 10 ଘଣ୍ଟା ତକ୍ ହେବାରକେ ଥିବା ଏହି ଆଲୋଚନା ଚକ୍ରତି ଭାରତୀୟ ଜନତା ଦଳକେ ଲୋକସଭାନ 3 ଘଣ୍ଟା ସମୟ ଦିଆଯାଇଛି। ରାଜ୍ୟସଭାନ ଏବା ମଙ୍ଗଳବାର ଦିନ ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ଆଲୋଚନା ଚକ୍ର କରାଯିବା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଘନୁ ଗଣମାଧ୍ୟମକୁ ବାବଦେ ସୂଚନା ଦେଇକରି କହିଥିଲେ ଏବା କାଏଲ ମଇଦାନର 12 ବଜେ ଆଲୋଚନା ମୂଲ ହେବା। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କର ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକଟି ଏହି ନିଷ୍ପତ୍ତି ନିଆଯାଇଥିଲା। କେନ୍ଦୁଝର ଜିଲ୍ଲାନୁ ମେଗା ଇସ୍ପାତ କାରଖାନା ସ୍ଥାପନା କରାଯାଇକରି ରାଜ୍ୟର 3 ନମ୍ବର ଇସ୍ପାତ ନଗରୀ କରବାରକେ ସରକାର ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯାଇକରି ମୁଖ୍ୟମନ୍ତ୍ରୀ ଘଟଗାଁ ମା ତାରିଣୀ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପ ଲାଗି 312 କୋଟିରୁ ଅଧିକ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ କେନ୍ଦୁଝର ବଡ଼ବିଲ୍ ଆର୍ ଯୋଡ଼ା ଇଲାକାକେ ନେଇକରି ଅର୍ଥନୈତିକ କରିଡର ଗଠନ କରାଯାଇଛି। ବଡ଼ବିଲ୍ ସହରନୁ 2,300 କୋଟି ଟଙ୍କାର ଖର୍ଚ୍ଚାଥି ରିଙ୍ଗରୋଡ଼ ତିଆରି ପ୍ରକଳ୍ପକେ କେନ୍ଦ୍ରୀୟ ସ୍ୱୀକୃତି ଲାଗି ପଠାଯାଇଛି। ଏତାର ସହିତ ମୁଖ୍ୟମନ୍ତ୍ରୀ ଆଜି କେନ୍ଦୁଝରନୁ ଟେକ୍ ପାର୍କ, ଡାଟା ସେଣ୍ଟର, ଟେକ୍ସଟାଇଲ୍ ପାର୍କ, ଷ୍ଟାଡିୟମ୍ ବାଗିର ଭିନ୍ ଭିନ୍ ପ୍ରକଳ୍ପ ଘୋଷଣା କରିଛନ୍। ଜିଲ୍ଲାର ଅର୍ଥନୈତିକ ପ୍ରଗତି ସହିତ ସବୁ ରାସ୍ତାକେ 6 ଥାକିଆ ଆର୍ କେନ୍ଦୁଝର ବଡ଼ବିଲ୍ ରାସ୍ତାକେ 8 ଥାକିଆ କରାଯିବା ବୋଲିକରି ଶ୍ରୀ ମାଝୀ କହିଛନ୍।
312 କୋଟିରୁ ଅଧିକ ଟଙ୍କାରେ ପ୍ରକଳ୍ପ ଆରମ୍ଭ ହେବା ପାଇଁ ଯାଉଛି। ଆଜି ତାହାର ଶିଳାନ୍ୟାସ କରାଗଲା। ଏ ଅଞ୍ଚଳର ସମସ୍ତ ତୀର୍ଥଯାତ୍ରୀ ସୁବିଧା, 216 ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ବ୍ୟାଖ୍ୟାନ କେନ୍ଦ୍ର, ଖାଦ୍ୟ ପ୍ଲାଜା, ୱାଚ୍ ଟାୱାର, ମାର୍କେଟ କମ୍ପ୍ଲେକ୍ସ ଏବଂ 500 ଜଣଙ୍କର ପାଇଁ ବିଶାଳ ପ୍ରସାଦ ସେବନ ହଲ୍ ଏବଂ ଡ୍ରାଇଭର ମାନଙ୍କର ପାଇଁ ରେଷ୍ଟ ରୁମ୍ ନିର୍ମାଣ ହେବ। ଆଜି ମଧ୍ୟ ଘଟଙ୍ଗା ଆଦିବାସୀ ସଂଗ୍ରହାଳୟ ଟ୍ରାଇବାଲ ମ୍ୟୁଜିୟମର ମଧ୍ୟ ଉଦ୍ଘାଟନ ହୋଇଛି, ଯାହାକି 2 କୋଟି ଟଙ୍କାରୁ ଅଧିକ ସେଥିରେ ମଧ୍ୟ ଖର୍ଚ୍ଚ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାତ୍ରୀମାନଙ୍କର ସୁବିଧା ଲାଗି ପାର୍କିଂ ବ୍ୟବସ୍ଥା, ଅଠିପହର ଜଳ ଯୋଗାଣ, ବିଦ୍ୟୁତ୍ ତାର ଆଲୋକୀକରଣ ବାଗିର ଭିନ୍ ଭିନ୍ ବିକାଶ କାମର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଏତାର ଛଡ଼ା ଏହି ପ୍ରକଳ୍ପଟି 216 ଶଯ୍ୟାର ଯାତ୍ରୀ ନିବାସ, 500 ଲୋକ ଲାଗି ପ୍ରସାଦ ସେବନ ବ୍ୟବସ୍ଥା, ନଡ଼ିଆ କେନ୍ଦ୍ର, ବ୍ୟାଖ୍ୟାନ କେନ୍ଦ୍ର, ୱାଚ୍ ଟାୱାର ତିଆରି କରାଯିବା। କାର୍ଯ୍ୟକ୍ରମଟି ଆଇନ ଆଉ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ଆନନ୍ଦ ନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀଣ ଚାଲିଥିବା ବୈଶ୍ୱିକ ଶକ୍ତି ନେତୃତ୍ୱ ସମ୍ମିଳନୀ 2025ର 2 ନମ୍ବର ଦିନେ ଆଜି ସହଭାଗିତା ବିଷୟବସ୍ତୁ ଉପରେ ଗୋଟିଏ ଅଧିବେଶନ ହୋଇଯାଇଛି। ଶକ୍ତି ପରିବର୍ତ୍ତନଟି ସ୍ଥାୟିତ୍ୱ, ସନ୍ତୁଳନ ଆର୍ ଉଦ୍ଭାବନ ଉପରେ ଅଧିବେଶନଟି ଆଲୋଚନା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଆର୍ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ସ୍ଥାୟୀ ଶକ୍ତି ପରିବର୍ତ୍ତନଟି ସରକାରୀ ଆର୍ ବେସରକାରୀ ସଂସ୍ଥାର ସହଭାଗିତା ଉପରେ ଜୋର୍ ଦେଇଥିଲେ। ସ୍ଥାୟୀ ଅଣଜୀବାଶ୍ମ ଆଧାରିତ ଶକ୍ତି ଭବିଷ୍ୟତ ହାସଲ କରବା ଆର୍ ବଣ୍ଟନ ବ୍ୟବସ୍ଥାକେ ସୁନିଶ୍ଚିତ କରବାର୍ ଲାଗି ସରକାରୀ ଆର୍ ବେସରକାରୀ ନିବେଶ ଆର୍ ଶକ୍ତି ଭିତ୍ତିଭୂମି ଲାଗି ଗୋଟିଏ ସନ୍ତୁଳିତ ଆଭିମୁଖ୍ୟ ବହୁତ ଜରୁରୀ ଏ ବୋଲିକରି ଅଧିବେଶନଟି ମତ ପ୍ରକାଶ ପାଇଥିଲା। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଯୋଗ ଦେଇକରି ଓଡ଼ିଶାର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥା ପ୍ରଭାବଶାଳୀ ଶକ୍ତି ପରିଚାଳନା ବାବଦେ କହିଥିଲେ। ସଂଯୁକ୍ତ ୱାକଫ ପରିଚାଳନା ସଶକ୍ତିକରଣ ଦକ୍ଷତାର ବିକାଶ ଆଇନ 1995 ଉମିଦ ପୋର୍ଟାଲ ଥି ୱାକଫ ସମ୍ପତ୍ତି ବାବଦ ତଥ୍ୟ ଅପଲୋଡ଼ କରବାର ପ୍ରକ୍ରିୟା ଗଲା କାଲ ଆନୁଷ୍ଠାନିକ ଭାବେ ବନ୍ଦ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଏହି ବାବଦେ ସୂଚନା ଦେଇକରି କହିଛି ଉମିଦ ଆଇନ ଆର୍ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରିତ ପୋର୍ଟାଲର 6 ମାସ ସମୟ ଶେଷ ହୋଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ମା ମାଟିର ସେବା ସଙ୍ଗେ ଦେଶର ସୁରକ୍ଷାର ଲାଗି ଜୀବନ ଦେଉଥିବାର ସଶସ୍ତ୍ର ବାହିନୀର ଯବାନ ଆର୍ ଅବସର ନେଇଥିବାର ଯବାନମାନଙ୍କୁ କୃତଜ୍ଞତା ଜଣାବାର ଲାଗି 1949 ମସିହାନୁ ଆଜିର ଦିନକେ ଦେଶ ସଶସ୍ତ୍ର ବାହିନୀ ପତାକା ଦିବସ ଭାବେ ପାଳନ କରାଯାଇଆସୁଛି। ଏହି ଦିବସ ଅବସରରେ ସଶସ୍ତ୍ର ପତାକା ଦିବସ ପାଣ୍ଠିକେ ସାହାଯ୍ୟ କରବାର ଜରିଏ ଦେଶବାସୀ କୃତଜ୍ଞତା ଜ୍ଞାପନ କରସନ୍। କେନ୍ଦ୍ରୀୟ ସୈନିକ ବୋର୍ଡ ଆର୍ ରାଜ୍ୟ ସୈନିକ ବୋର୍ଡ ଦ୍ୱାରା ସେନାବାହିନୀର କର୍ମଚାରୀମାନଙ୍କ ଲାଗି କରାଯାଉଥିବା କଲ୍ୟାଣକାରୀ କାର୍ଯ୍ୟକ୍ରମ ଲାଗି ପାଣ୍ଠିକେ ବିନିଯୋଗ କରାଯାଏସି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସଶସ୍ତ ପତାକା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍। ସଶସ୍ତ ବାହିନୀ ପାଣ୍ଠିକେ ସ୍ୱେଚ୍ଛାକୃତ ଭାବେ ଦାନ କରିକି ଦେଶର ବୀର ସୈନିକ ଶହୀଦ ଆର୍ ସେମାନଙ୍କର ପରିବାର ଲାଗି କୃତଜ୍ଞତା ଜଣାବାର୍କେ ଉପରାଷ୍ଟ୍ରପତି ନିବେଦନ କରିଛନ୍। ଏ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ତାଙ୍କର ଗୋଟିଏ ମାସ ଦରମା ସଶସ୍ତ ବାହିନୀ ପାଣ୍ଠିକେ ଦାନ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବସରରେ ଶୁଭେଚ୍ଛା ଜଣାଇଛନ୍। ବୀରତାର ସହାୟତା ଦେଶର ସୁରକ୍ଷା ଦେଉଥିବାର ଯବାନମାନଙ୍କୁ ଶ୍ରୀ ମୋଦି କୃତଜ୍ଞତା ଜ୍ଞାପନ କରିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କାର୍ଯ୍ୟରତାର ଅବସର ନେଇଥିବା ଯବାନ ଆର୍ ସେମାନଙ୍କର ପରିବାର ଲୋକ ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଦେଶର ଅଖଣ୍ଡତା ସାର୍ବଭୌମତ୍ୱକେ ବଜାୟ ରଖବାର ଲାଗି ବୀର ସୈନିକମାନଙ୍କର ବଳିଦାନ ଆର୍ ତ୍ୟାଗ ସବୁବେଳେ ସୋର ରହିବା। ଅପରେସନ୍ ସିନ୍ଦୁର ସେମାନଙ୍କର ସାହସ ଆର୍ ପ୍ରତିବଦ୍ଧତାର ପ୍ରମାଣ। ଏ ଅବସରରେ ସବୁ ସେନାନୀମାନଙ୍କୁ ଶୁଭେଚ୍ଛା ଜଣାଇକରି ସଶସ୍ତ ସେନା ପତାକା ଦିବସ ପାଣ୍ଠିକେ ଖୁଲା ହାତେ ଦାନ କରବାର ଲାଗି ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୀର ଯବାନମାନଙ୍କର ସାହସ ଶୌର୍ଯ୍ୟ ଆର୍ ବଳିଦାନକେ ସମ୍ମାନ ଜଣାଇଛନ୍। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି ଆଇବା January 20 ଦିନ ହେବା। ଗଲାକାଲିଠାରୁ ମୂଲ ହୋଇଥିବାର ଆବେଦନ ପ୍ରକ୍ରିୟା ଏ ମାସର 17 ତକ ଚାଲବା। ଆଶାୟୀମାନେ ବୋର୍ଡ ୱେବ୍ସାଇଟ୍ ଅନ୍ଲାଇନ୍ ଜରିଆ ଫର୍ମ ଭରିପାରିବେ। January 10 ବୋର୍ଡ ତରଫ ଆବେଦନକାରୀମାନଙ୍କୁ ଆଡ୍ମିଟ୍ କାର୍ଡ ଯୋଗାଇ ଦିଆଯିବା ବୋଲି ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା କୃଷି ଆର୍ କୃଷକ ସଶକ୍ତିକରଣ ବିଭାଗ ତରଫ ହୋଇଥିବାର ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାକେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଛନ୍। ରାଜ୍ୟ ସରକାରଙ୍କ ନୂଆ କୃଷିନୀତି ଆର୍ ଉନ୍ନତ ଚାଷ ଯନ୍ତ୍ରପାତି ବ୍ୟବହାରକେ ତହକାବାର ଲାଗି ଏହି ମେଳା ଆୟୋଜନ କରାଯାଇଛି। ମନମୋହନ ସ୍କୁଲ ଖେଲପଡ଼ିଆନ ମୂଲ ହୋଇଥିବାର ଏହି ମେଳା ଆବାଦ 11 ତକ ଚାଲବା। ସରକାରୀ ପ୍ରୋତ୍ସାହନ ଜରିଆ ସବୁ ଚାଷୀ ଉପକୃତ ହେବେ। ଆଉ କେନ୍ଦ୍ର ଆଉ ରାଜ୍ୟ ସରକାର ଚାଷୀମାନଙ୍କର କମାନୀକେ ବଢ଼ାବାର ଲାଗି ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ଅବସରରେ କହିଛନ୍। ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଦିନିକିଆ ନୂଆପଡ଼ା ଗସ୍ତତି ଯାଇକରି ଭିନ୍ ଭିନ୍ ମଣ୍ଡି ବୁଲି ଦେଖିଛନ୍। ଏ ଅବସରରେ ତରବୋଡ଼ ମଣ୍ଡି ଉଦ୍ଘାଟନ କରିଛନ୍। ମନ୍ତ୍ରୀ ଶ୍ରୀ ପାତ୍ର ଉପରବେଲା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ସମୀକ୍ଷା ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାନ ଗଲା ବଛରନୁ ଏ ବଛର ଚାଷୀ ପଞ୍ଜୀକରଣ ବଢ଼ିଥିବାଟା ବୈଠକନୁ ସୂଚନା ମିଳିଛି। ମଣ୍ଡିମାନଙ୍କେ ଆନୁଷଙ୍ଗିକ ବ୍ୟବସ୍ଥା ସହିତ ଶାନ୍ତି ଶୃଙ୍ଖଳାତି ଧାନ ଘିନା ଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଗୋଟିଏ ଘରୋଇ ବିମାନ କମ୍ପାନୀର ବହୁତଟେ ବିମାନ ସେବା ବାତିଲ ହେବା ଉତରୁ ଯାତ୍ରୀମାନେ ଭିନ୍ ଭିନ୍ ସମସ୍ୟାର ସାମ୍ନା କରୁଛନ୍। ଏନ୍ତା ସ୍ଥିତିକେ ନଜରଥି ରଖିକରି ରେଳବାଇ ତରଫ 99 ଖାସ୍ ଟ୍ରେନ୍ ଗଲା କାଲିଠାନୁ ଚଳାଚଳ ମୂଲ କରିଛି। ଆଇବା 3 ଧରିକରି ଟ୍ରେନ୍ ଚଳାଚଳ କରବା। ମୁମ୍ବାଇ ପୁନେ ହାଓଡ଼ା ହାଇଦ୍ରାବାଦ ବାଗିର ସହରମାନଙ୍କୁ ଯାତ୍ରୀ ପରିବହନ ଠିକ୍ସେ ହୋଇପାରବା ବୋଲି ଆଶ କରାଯାଉଛି। ବଢ଼ୁଥିବାର ଯାତ୍ରୀ ଚାହିଦାକେ ନଜରଥି ରଖିକରି ରେଳବାଇ ତରଫ ଏହି ପଦକ୍ଷେପ ନିଆଯାଇଛି। ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥା ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ ତରଫ ବୀର ନରସିଂହପୁରଠାରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଏଡ୍ସର ଭୟାବହତା ଲକ୍ଷଣ ଆର୍ ତାର ନିରାକରଣ ବାବଦେ ପ୍ରଶିକ୍ଷଣ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ସରସରାଠାରେ ମହିଳା ଅଧିକାର ସାମୁଖ୍ୟ ସମ୍ମିଳନୀ ହୋଇଯାଇଛି। 15 ପଞ୍ଚାୟତରୁ ମହିଳା ସରପଞ୍ଚ ନାଏବ ସରପଞ୍ଚ ୱାର୍ଡ ସଭ୍ୟାଙ୍କ ସହିତ ଅଲଗା ସଦସ୍ୟମାନେ ଏଥିରେ ଭାଗ ନେଇଥିଲେ। ମହିଳା ଅଧିକାର ସମାଜନୁ ଭାଗିଦାରିତା ରାଜନୈତିକ କ୍ଷେତ୍ରତି ସହଭାଗିତା ସହିତ ଉନ୍ନତିଥି ମହିଳା ଜନପ୍ରତିନିଧିମାନଙ୍କୁ ଭୂମିକା ବାବଦେ ଅତିଥିମାନେ ଆଲୋଚନା କରିଥିଲେ। କଟକ ବାରବାଟୀ ଷ୍ଟାଡିୟମ୍ରୁ ଭାରତ ଦକ୍ଷିଣ ଆଫ୍ରିକା T20 କ୍ରିକେଟ୍ ଶୃଙ୍ଖଳାର ପହିଲା ମ୍ୟାଚ୍ ଆଇବା ମଙ୍ଗଳବାର ଦିନ ଖେଳାଯିବା। ଏହି ଦୁଇ ଦଳର ସବୁ ଖେଳାଳି ଭୁବନେଶ୍ୱରରୁ ପହଞ୍ଚି ସାରିଛନ୍। ଷ୍ଟାଡିୟମ୍ଠାରେ ଆଇବା କାଲି ଦିନର 11:30 ଭାରତୀୟ ଦଳର ଖେଳାଳିମାନେ ଅଭ୍ୟାସ କରିବେ ବୋଲି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି କହିଛନ୍। ଦକ୍ଷିଣ ଆଫ୍ରିକା ଦଳ ସେମାନଙ୍କର ଅଭ୍ୟାସ କରିବେ, ଏଥିଲାଗି 2 ଗ୍ୟାଲେରୀ ଖୋଲା ରହିବା। ଆଇବା ଭାରତୀୟ ଦଳର ଖେଳାଳି ହାର୍ଦ୍ଦିକ ପାଣ୍ଡିଆ ବାରବାଟିନ ଅଭ୍ୟାସ ଲାଗି ପହଞ୍ଚିଛନ୍। ଦର୍ଶକ ନାଇଁ ଥାଇକରି ନେଟ୍ ବୋଲରଙ୍କର ସାଙ୍ଗେ ସେ ଇଏ ଅଭ୍ୟାସ କରିବେ ବୋଲିକରି ଜଣାପଡ଼ିଛି। T20 ମ୍ୟାଚ୍ ଲାଗି 6 ଜାଗାର ପାର୍କିଂ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଲାଗି 50 ପ୍ଲାଟୁନ୍ ଫୋର୍ସ ଆର୍ 300 ଜଣ ଅଫିସରଙ୍କୁ ଲଗାଯାଇଛି ବୋଲି ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍।
ଆଜି ପୁଲିସକୁ କେଉଁ କେଉଁ ଜିନିଷଟା କରିବା ଉଚିତ, କେଉଁଠି ନ କରିବା ଉଚିତ, ଏବଂ କାହାର କ'ଣ ଦାୟିତ୍ୱ ପୋର୍ସନରେ ଆଉ କେଉଁ ପଏଣ୍ଟ ଉପରେ ବିଶେଷ ଧ୍ୟାନ ଦେବା ଅଛି, ସେହି ସବୁ ଜିନିଷଟା ତାଙ୍କୁ ବୁଝାଇଛୁ। 50 ପ୍ଲାଟୁନ୍ ଫୋର୍ସ ଏବଂ 300 ଲୋକ ଯେଟା ୟୁପିଡ଼ିର ତାଙ୍କର ଓନ୍ ରିସୋର୍ସେସ୍ ଡିପ୍ଲୟ ହୋଇଛନ୍ତି। ଟୋଟାଲ ମିଶିକି ଆପଣଙ୍କର 75 ଫୋର୍ସ ପ୍ଲାଟୁନ୍ ଏଠି କ୍ରାଉଡ୍ ମ୍ୟାନେଜମେଣ୍ଟ ଏଣ୍ଟ୍ରି ଏକ୍ସେସ୍ ଏବଂ ତାକୁ ଫାସିଲିଟେଟ୍ କରିବାଟା ସିକ୍ୟୁରିଟି ପ୍ରପର୍ଲି ଦିଆଯାଇଛି, ସେଟା ରହିବ। ଜାଗାରେ ଟ୍ରାଫିକ୍ ଥିବ, ଗାଡ଼ି ଇତ୍ୟାଦି କିଛି ସ୍ଲୋ ହୋଇପାରିବ, କିନ୍ତୁ ଲଗାତାର ଚାଲିକି ଆସିବ। ଯେମିତି ଆମେ ବାଲାନ୍ସ କରୁଛୁ, ଯେମିତି ଏଠି ସମସ୍ତଙ୍କୁ ପହଞ୍ଚିବାର ସୁବିଧା ହେବ, କିନ୍ତୁ ଜନସାଧାରଣର ଜନଜୀବନ ବି ଚାଲିଥିବ।
ଶେଷ ମୁଖିଆ ଖବର ଫେରଘାଏ। ବନ୍ଦେ ମାତରମ୍ 150 ବର୍ଷ ପୂର୍ତ୍ତି ଅବସରରେ ଏବେ କାଲି ଲୋକସଭାର ଖାସ୍ ଆଲୋଚନା ମୁଲ୍ କରିବେ ପ୍ରଧାନମନ୍ତ୍ରୀ। କେନ୍ଦୁଝର ଜିଲ୍ଲାକେ ରାଜ୍ୟର 3 ନମ୍ବର ଇସ୍ପାତ ନଗରୀ କରବାରକେ ସରକାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଘଟଗାଁ ମା ତାରିଣୀ ପୀଠ ସମନ୍ୱିତ ବିକାଶ ଲାଗି 312 କୋଟି ଅଧିକ ଟଙ୍କା ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନା। ଆଉ କଟକ ବାରବାଟୀ ଷ୍ଟାଡିୟମ୍ରୁ ଆଇବା ମଙ୍ଗଳବାର ଦିନ ହେବ ଭାରତ ଦକ୍ଷିଣ ଆଫ୍ରିକା ଟି20 କ୍ରିକେଟ୍ ଶୃଙ୍ଖଳାର ପହିଲା ମ୍ୟାଚ୍। ପୁଲିସ ପ୍ରଶାସନ ତରଫରୁ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।